ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିଶୃଙ୍ଖଳିତ ଆଚରଣ ଲାଗି କଂଗ୍ରେସର ଆଉ ଦୁଇଜଣ ସଦସ୍ୟ ବିଧାନସଭାନୁ ଫେର୍ ହେଲେ ନିଲମ୍ବିତ। ବିଧାନସଭା ଅଚଳ କରବାର୍କେ ବିରୋଧୀ ଦଳ ତରଫ ଉଦ୍ୟମ କରାଯାଉଛେ କହିଲେ ଆଇନ ମନ୍ତ୍ରୀ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ। ଆଉର୍ ହପ୍ତାର ସେସ୍ ବେଲ୍କେ ରାଇଜେ ତାତି 2-4 ଡିଗ୍ରୀ ତକ୍ ବଢ଼ବା ଅନୁମାନ କଲା ପାଣିପାଗ କେନ୍ଦ୍ର। ବିଧାନସଭା ବଜେଟ୍ ଅଧିବେଶନର 13 ନମ୍ବର ଦିନେ ଆଇଜଭିଲ୍ କଂଗ୍ରେସ ସଦସ୍ୟମାନଙ୍କର ବିଶୃଙ୍ଖଳିତ ଆଚରଣ ଲାଗି ବାଚସ୍ପତି ସୁରମା ପାଢ଼ୀ, ବାକି ଦୁଇଜଣ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଆଉ ରମେଶ ଜେନାଙ୍କୁ 7 କାର୍ଯ୍ୟଦିବସ ଲାଗି ଗୃହନୁ ନିଲମ୍ବିତ କରିଛନ୍। ଆଜି ଦୁଇଜଣ ସଦସ୍ୟଙ୍କୁ ମିଶାଇକରି କଂଗ୍ରେସର ସବୁ ସଦସ୍ୟଙ୍କୁ ଗୃହନୁ ନିଲମ୍ବନ କରାଯାଇଛି। ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଦୁଇ କଂଗ୍ରେସ ସଦସ୍ୟଙ୍କର ବିରୋଧ ନିଲମ୍ବନ ପ୍ରସ୍ତାବକେ ଆଗତ କରିଥିଲେ। ସଂଖ୍ୟାଧିକ ସରକାରୀ ଦଳର ସଦସ୍ୟମାନେ ପ୍ରସ୍ତାବକେ ସମ୍ମତି ଦେବାର ଉତ୍ତରୁ ବାଚସ୍ପତି ପ୍ରସ୍ତାବକେ ଅନୁମୋଦନ କରିଥିବା ଜଣାପଡ଼ିଛି। ସେଆଡ଼େ ବିଜେଡି ସଦସ୍ୟମାନେ ପ୍ରଶ୍ନକାଳକେ ବର୍ଜନ କରିଥିଲେ। ଅନୁସୂଚିତ ଜାତି, ଜନଜାତି ଆଉ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦାବି କରିକରି ବିଜେଡି ବିଧାୟକମାନେ ଏଜି ଛକ ନଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଶୁ ପଦଯାତ୍ରା ଥି ଆସିକରି ବିଧାନସଭା ଗେଟ୍ ନ ପହଞ୍ଚିଥିଲେ। ତାର ଉତ୍ତରୁ ଗୃହକେ ଆସିକରି ଗଲାକାଲ ଆଉ ଆଜ ବାଚସ୍ପତି ନେଇଥିବା ପଦକ୍ଷେପ ଆଉ ଅଲଗା ଘଟଣା ଉପରେ ବାଚସ୍ପତିଙ୍କ ନୁ ବିବୃତ୍ତି ମାଗିଥିଲେ। ବିଶୃଙ୍ଖଳିତ ପରିସ୍ଥିତି ଲାଗି ଆଜି ସକାଳର ଅଧିବେଶନ ଥି ବାଚସ୍ପତି ଆଜ ଚାରିଥର ଗୃହକେ ମୁଲତବୀ ରଖିଥିଲେ। ଶେଷେ ଗୃହ କାର୍ଯ୍ୟକେ ଉପରବେଳା 4 ବଜେ ତକ୍ ଉପବାଚସ୍ପତି ମୁଲତବୀ ରଖିଥିଲେ। ଆଜି ଗୃହନ ପ୍ରଶ୍ନକାଳ ନାହିଁ ହୋଇଥିବାର ବେଳେ ଶୂନ୍ୟକାଳଥି ବିଜେଡି ସଦସ୍ୟମାନେ କଂଗ୍ରେସ ସଦସ୍ୟମାନଙ୍କୁ ବାଚସ୍ପତି ନେଇଥିବା ନିଲମ୍ବନ ପଦକ୍ଷେପକେ ନେଇକରି କ୍ଷୋଭ ପ୍ରକାଶ କରିଥିଲେ ଆଉ ବାଚସ୍ପତିଙ୍କ ବିବୃତ୍ତି ଦାବି କରିଥିଲେ। ଶାସକ ଦଳ ତରଫ ବାଚସ୍ପତିଙ୍କ ନିଷ୍ପତ୍ତିକେ ପୂରା ସମର୍ଥନ ଦିଆଯାଇଥିଲା। ସେଆଡ଼େ ଗଲାକାଲି ନିଲମ୍ବନ ହୋଇଥିବା କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକେ ପଶ୍ବାରକେ ଚେଷ୍ଟା କରବାନୁ ପୁଲିସ ସାଙ୍ଗେ ଧସ୍ତାଧସ୍ତି ହୋଇଥିଲା। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍, ବିଧାନସଭା ଇଲାକାନ 163 ଧାରା ଜାରି କରାଯାଇଛି। ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭା ଫାଟକ ସାମ୍ନାଥି ଧାରଣା ଦେବାର ସହିତ ମୁଖ୍ୟଦ୍ୱାର ଦେଇକରି ଜବରନ ଢୁକବାରକେ ଚେଷ୍ଟା କରୁଥିବାନୁ ପୁଲିସ ତରଫ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଗୃହନ ବିରୋଧୀ ସଦସ୍ୟମାନଙ୍କର କିଲ୍ଲାଗଗା ଚାଲିଥିବାନୁ ଗୃହକାର୍ଯ୍ୟ ବାରବାର ବାଧାପ୍ରାପ୍ତ ହୋଇଛି। ଗୃହର ସୁପରିଚାଳନା ଲାଗି ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ଉପନେତା ଆଉ ମୁଖ୍ୟ ସଚେତକ ଆଉ ସରକାରୀ ଦଳର ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ବିଧାନସଭାକେ ଅଚଲ କରବାର ଲାଗି ବିରୋଧୀ ସଦସ୍ୟମାନଙ୍କ ତରଫ ଉଦ୍ୟମ କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ବିଧାନସଭା ପରିସରନ ଇ ବାବଦେ ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, କିଛିଦିନ ହେଲା ବିରୋଧୀ ସଦସ୍ୟମାନେ ଲଗାତାର ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିକରି ଖରାପ ପରମ୍ପରା ସୃଷ୍ଟି କରିଛନ୍। ଇତର ଭିତରେ ବାଚସ୍ପତି 5 ସର୍ବଦଳୀୟ ବୈଠକ ଡାକିକରି ଆଲୋଚନା ଭିଲ୍ କରିଛନ୍, ହେଲେ ବିରୋଧୀ ଦଳର ସଦସ୍ୟମାନେ ଗୃହନ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ନାଇଁ କରବାନୁ ବାଚସ୍ପତି ସେମାନଙ୍କୁ ନିଲମ୍ବନ କରିଛନ୍ ବୋଲି ଆଇନ ମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍, କଂଗ୍ରେସ ବିଧାୟକମାନେ ନାରୀ ସୁରକ୍ଷା ଆଉ ଆଇନ ଶୃଙ୍ଖଳା ସ୍ଥିତିକେ ନେଇକରି ବିଧାନସଭା ଗୃହ କମିଟି ଗଠନ କରବା ଲାଗି ଯେନ୍ ଦାବି କରୁଛନ୍ ସେଟା ଯୁକ୍ତିଯୁକ୍ତ ନୁହେଁ। ଇ ସବୁ ବିଷୟଥି ରାଜ୍ୟ ସରକାର ସଚେତନ ଅଛନ୍ ବୋଲି ଆଇନ ମନ୍ତ୍ରୀ କହିଛନ୍। ରାଜ୍ୟର ଜୁଆନ ପିଲା ଟୁକେଲମାନଙ୍କୁ ଆର୍ଥିକ କ୍ଷେତ୍ରଥି ବର୍କସ କରିକିରି ରୋଜଗାରିଆ କରବା ଲାଗି ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଇତର ସହିତ ଖାସ୍ ଭାବେ ରିହାତି ଭିଲ୍ ଦିଆଯାଉଛି ବୋଲି ଗୃହନ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଶାସକ ଦଳ ବିଧାୟିକା ସଞ୍ଜଳି ମୁର୍ମୁଙ୍କ ମୂଳ ପ୍ରଶ୍ନ ଆଉ ବିଧାୟକ ମନୋରଞ୍ଜନ ଜ୍ଞାନ ସାମନ୍ତରାୟ କୃଷ୍ଣଚନ୍ଦ୍ର ନାୟକଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଥି ଯୋଗ୍ୟ ହିତାଧିକାରୀମାନଙ୍କୁ 2 ଗାୟର ଦାମ ଦିଆଯାଇଛି। ସେଥି ସବ୍ସିଡିର ବିଲ୍ ବ୍ୟବସ୍ଥା କରାଯାଇଛି। ସାଧାରଣ ବର୍ଗ ଲୋକଙ୍କ ଲାଗି 60% ଆଉ ଅନୁସୂଚିତ ଜାତି, ଜନଜାତି ଆର୍ ପଛୁଆ ବର୍ଗଙ୍କ ଲାଗି 70% ସବ୍ସିଡିର ବ୍ୟବସ୍ଥା ରହିଛି। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନ ଆଜି ସକାଳର 10 ଶପଥ ନେଇଛନ୍। ହାଇକୋର୍ଟ ପରିସରନ ହୋଇଥିବା ଶପଥ ସମାରୋହଟି ରାଜ୍ୟପାଳ ହରିବାବୁ କମ୍ବମ୍ପାଟି ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଶପଥ ପାଠ କରିଥିଲେ। ଇନ ଜଣେଇ ଦିଆଯାଇପାରେ ଯେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲା 21 ଦିନ ସ୍ୱୀକୃତି ଦେଇଥିଲେ। ଜଷ୍ଟିସ୍ ହରିଶ ଟଣ୍ଡନ 1998 ସେପ୍ଟେମ୍ବର 26 ଦିନ କଲକାତା ହାଇକୋର୍ଟର ଆଇନଜୀବୀ ଭାବେ କାମୁଲ କରିଥିଲେ। 2010 ଏପ୍ରିଲ 13 କଲିକତା ହାଇକୋର୍ଟର ବିଚାରପତି ଭାବେ ସେ ନିଯୁକ୍ତି ପାଇଥିଲେ। ରାଉରକେଲାନ ଜୁଏଥି ପୁଡ଼ିକିରି 12 ବଛରର ଛୁଆର ଜୀବନ ଯିବାର ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍। ମୁଖ୍ୟମନ୍ତ୍ରୀ ମୃତକ ଛୁଆର ପରିବାର ଲୋକକୁ 4 ଲକ୍ଷ ଟଙ୍କାର ଅନୁକମ୍ପା ସାହାଯ୍ୟ ଘୋଷଣା କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲ ରାଉରକେଲା ସହରର ସେକ୍ଟର 7 ଥାନା ଇଲାକାର ଦୁର୍ଗାମଣ୍ଡପଠାରେ ସେକ୍ଟର 6 ବଙ୍ଗାଳୀ ବସ୍ତିର ଗୋଟେ ଛୁଆର ପୁଡ଼ିକିରି ଜୀବନ ଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ସବୁ ବିଦ୍ୟାଳୟମାନଙ୍କେ ଜାତୀୟ ଶିକ୍ଷାନୀତି 2020 ଲାଗୁ କରବାରକେ ଯାଉଥିବାର ବେଳେ ସବୁ ବିଦ୍ୟାଳୟମାନଙ୍କେ ଶିଶୁ ବାଟିକା ମୂଲ ହେବା। ଏପ୍ରିଲ 2 ଦିନ ସାରା ରାଜ୍ୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆଁ କାର୍ଯ୍ୟକ୍ରମ କରାହେବା। ଏଥିଲାଗି ଛାତ୍ରଛାତ୍ରୀମାନଙ୍କର ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତରଫରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ବଣ୍ଟା ଚାଲିଛି। ଫି ଜିଲ୍ଲାର ଶିକ୍ଷା ବିଭାଗର ଅଧିକାରୀ କର୍ମଚାରୀ ଆର୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘର ଘର ଯାଇକରି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ସାଧାରଣ ଲୋକଙ୍କର ମତାମତ ମଗାଯାଇଥିଲା। ବହୁତ ସଂଖ୍ୟାଥି ମତାମତ ପାଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ଜରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ସେହିଦିନ ରାତି 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ନୂଆପଡ଼ା ଜିଲ୍ଲାପାଳଙ୍କର ସଭାଗୃହନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ସଡ଼କ ସୁରକ୍ଷା କମିଟି ଆଉ ଆମ ବସ୍ଷ୍ଟାଣ୍ଡ ନୋଡାଲ କମିଟିର ବୈଠକ ହୋଇଯାଇଛି। ବୈଠକଟି ଆରକ୍ଷୀ ଅଧୀକ୍ଷକ ଜି ଆର୍ ରାଘବେନ୍ଦ୍ରଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗଦେଇକରି ସଚେତନତା ଜରି ବ୍ୟବସ୍ଥାତି ସୁଧାର ଆନ୍ବାର ସହିତ ଅମୂଲ୍ୟ ଜୀବନ ବଞ୍ଚାବାର ଲାଗି ଆହ୍ୱାନ କରିଛନ୍। ଜିଲ୍ଲାକେ ଦୁର୍ଘଟଣା ଶୂନ କରବାର ଲାଗି ଜିଲ୍ଲାପାଳ ଆଉ ଏସ୍ପି ଆହ୍ୱାନ ଦେଇଛନ୍। ଦେବଗଡ଼ ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫୁ ଜିଲ୍ଲା ସିମନାର ଗୁଣ୍ଡେଇ ମରାନୁ ତିଲେଇବଣି ତକ୍ ଜାତୀୟ ରାଜପଥର ଖଣିଆ ଖାବରା ଥିତି ଯାଞ୍ଚ କରାଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ନେତୃତ୍ୱଥି ସମ୍ବଲପୁର ଏନ୍ଏଚ୍ଏଆଇ ମରାମତି ବିଭାଗର ଅଧିକାରୀ କର୍ମଚାରୀ ଆଉ ଦେବଗଡ଼ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ରାସ୍ତା ଯେନ୍ଠାରେ ଖରାପ ହୋଇଛେ ତାର ତୁର୍ତ୍ତି ମରାମତି କରିବା ଲାଗି କମିଟି ପରାମର୍ଶ ଦେଇଛେ। ରାଉରକେଲା ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ସୂଚୀଥି ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ଜୁନ୍ 3 ତାରିଖ ମଙ୍ଗଳବାର ଦିନ ବନ୍ଦ ରହିବା ଆର୍ ଜୁନ୍ 7 ତାରିଖ ଶନିବାର ଦିନମାନଙ୍କେ ଚଳାଚଳ ସ୍ୱାଭାବିକ ରହିବା। ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ତେନ୍ତୁଳିପାଲି ମହାନଦୀ ଘାଟନ ଜିଲ୍ଲା ମତ୍ସ୍ୟ ବିଭାଗ ତରଫୁ ଜାଁଳା ଛାଡ଼ବାର କାର୍ଯ୍ୟକ୍ରମ ଆଉ ସଚେତନତା ଶିବିର ହୋଇଯାଇଛି। ମତ୍ସ୍ୟ ସମ୍ପଦର ବିକାଶ ଆଉ ମାଛ ଉତ୍ପାଦନକେ ବଢ଼ାବାର ଲାଗି ଉନ୍ନତମାନର 7,50,000 ଅଙ୍ଗୁଳିକା ମାଛ ଜାଁଳା ଏ ଅବସରରେ ଛଡ଼ାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହାନଦୀର ପାଣିଥି ରାସାୟନିକ ଔଷଧ କି ବିସ୍ଫୋରକ ନାଇଁ ବ୍ୟବହାର କରିବାର ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟଠାରେ ପରୀକ୍ଷା ଫଲ ପ୍ରକାଶ ପାଇବାର ଉତ୍ସବ ପାଳନ କରାଯାଇଛି। ସ୍କୁଲ ଅଧ୍ୟକ୍ଷ ନୂଆ ଶିକ୍ଷା ବଛର ଲାଗି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଛନ୍। ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଭାବେ ସ୍କୁଲ ପଠାବାର ଦିଗେ ଅଭିଭାବକମାନଙ୍କର ବଡ଼ ଭୂମିକା ରହିଛେ ବୋଲି କହିଛନ୍। ବୌଦ୍ଧ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସୂଚନା ଅଧିକାର ଆଇନ ବାବଦ ଗୋଟିଏ କର୍ମଶାଳାକେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉଦ୍ଘାଟନ କରିଛନ୍। କର୍ମଶାଳାଥି ସୂଚନା ଅଧିକାର ଆଇନ ବାବଦ ନୂଆ ପୋର୍ଟାଲ ଆଉ ତାର ବ୍ୟବହାର ଅନ୍ଲାଇନ୍ ସୂଚନା ଦେବାର ବାଗିର ଭିନ୍ ଭିନ୍ ଦିଗ ଉପରେ ଜିଲ୍ଲାପାଳ ଜୋର୍ ଦେଇଛନ୍। ବୌଦ୍ଧ ଆଦର୍ଶ କୃଷକ ବଜାରଠାରେ ଜିଲ୍ଲାସ୍ତରୀୟ ସମବାୟ ଉତ୍ସବକେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉଦ୍ଘାଟନ କରିଛନ୍। ଏହି ଅବସରରେ ଏସ୍ଏଚ୍ଜି ମହିଳା ଆଉ ଭିନ୍ ଭିନ୍ ଲୋକଙ୍କୁ ଚେକ୍ ଜରିଏ ଋଣ ଦିଆଯାଇଥିଲା। ଏହି ଅବସରରେ ଭଲ କାମ ଲାଗି ଜିଲ୍ଲାର ସମବାୟ ସମିତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶା କ୍ରିକେଟ୍ ସଂଘ ଆନ୍ତଃ ଜିଲ୍ଲା ବରିଷ୍ଠ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କଳାହାଣ୍ଡି କପ୍ 2025 2 ନମ୍ବର ଖେପ୍ ଲିଗ୍ ମ୍ୟାଚ୍ ଆଇବା କାଲିଠାରୁ ମୂଲ ହେବା। ଗ୍ରୁପ୍ ଡି, ଗ୍ରୁପ୍ ଇ ଆର୍ ଗ୍ରୁପ୍ ଏଫ୍ର ମ୍ୟାଚ୍ମାନେ ଦିନିକିଆ ଫର୍ମାଟ୍ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଖେଳାଯିବା। ରାଜ୍ୟ ପଶ୍ଚିମା ଝଡ଼ ପ୍ରଭାବ କମିଥିବାର ବେଲ୍କେ ଶୁକ୍ରବାର ତକ୍ ପାଣିପାଗକେ ନେଇକରି କେନ୍ସି ସତର୍କ ସୂଚନା ନାଇଁନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଆଇବା 3 ଦିନ ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ତାତି 2-4 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆଜି ରାଜ୍ୟର ବୌଦ୍ଧନ ସବୁନୁ ଜହ ତାତି 39.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ବିଶୃଙ୍ଖଳିତ ଆଚରଣ ଲାଗି କଂଗ୍ରେସର ଆଉ 2 ଜଣ ସଦସ୍ୟ ବିଧାନସଭାନୁ ଫେର୍ ହେଲେ ନିଲମ୍ବିତ। ବିଧାନସଭା ଅଚଳ କରବାରକେ ବିରୋଧୀ ଦଳ ତରଫୁ ଉଦ୍ୟମ କରାଯାଉଛି କହିଲେ ଆଇନ ମନ୍ତ୍ରୀ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ। ଆଉ ହପ୍ତାର ଶେଷ ବେଲ୍କେ ରାଜ୍ୟ ତାତି 2-4 ଡିଗ୍ରୀ ତକ୍ ବଢ଼ବା ଅନୁମାନ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।